ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବ୍ରିକ୍ ସମ୍ମିଳନୀର ଦ୍ୱିତୀୟ ଦିବସରେ ଆଜି ଅନୁଷ୍ଠିତ ହେବ ପରିବେଶ COP30 ଏବଂ ବିଶ୍ୱ ସ୍ୱାସ୍ଥ୍ୟ ଆଧାରିତ ଅଧିବେଶନ. ଗତ 11 ବର୍ଷ ମଧ୍ୟରେ ଦେଶରେ 33,000 କିଲୋମିଟରରୁ ଅଧିକ ନୂଆ ରେଳ ଲାଇନ୍ ନିର୍ମାଣ କରାଯାଇଛି, କହିଲେ ରେଳମନ୍ତ୍ରୀ. ଆଗାମୀ ଜନଗଣନାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ ହେବ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍. ଇରାକରେ ଏକ ଗୁମ୍ଫା ତଲାସୀ ସମୟରେ ମିଥେନ୍ ଗ୍ୟାସ୍ ସଂସ୍ପର୍ଶରେ ଆସିବାରୁ 12 ଜଣ ତୁର୍କୀ ସୈନିକଙ୍କର ମୃତ୍ୟୁ ଏବଂ ଶ୍ରୀକ୍ଷେତ୍ର ପୁରୀରେ ରଥାରୂଢ଼ ଶ୍ରୀଜୀଉଙ୍କର ଅନୁଷ୍ଠିତ ହେଉଛି ଅଧରପଣା ନୀତି. ବ୍ରାଜିଲ୍ର ରିଓ ଡି ଜେନେରିଓଠାରେ ଚାଲିଥିବା ବ୍ରିକ୍ ସମ୍ମିଳନୀର ଦ୍ୱିତୀୟ ଦିବସରେ ଆଜି ପରିବେଶ COP30 ଏବଂ ବିଶ୍ୱ ସ୍ୱାସ୍ଥ୍ୟ ଆଧାରିତ ଏକ ଅଧିବେଶନ ଅନୁଷ୍ଠିତ ହେବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବେଶ ସୁରକ୍ଷା ଦିଗରେ ଭାରତର ପ୍ରତିବଦ୍ଧତା ଉପରେ ଆଲୋକପାତ କରିବେ. ଏ କ୍ଷେତ୍ରରେ ଦେଶରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ସେ ସୂଚନା ପ୍ରଦାନ କରିବାର ସମ୍ଭାବନା ରହିଛି. ବିଶ୍ୱ ଜଳବାୟୁ ଉପରେ ଏକ ଚିଠା ଘୋଷଣାନାମା ପ୍ରସ୍ତୁତ ହେବାର ଆଶା କରାଯାଉଛି. ବିଭିନ୍ନ ରୋଗର ନିରାକରଣ ନେଇ ବ୍ରିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଭାଗିତା ନେଇ ନେତୃବୃନ୍ଦ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ଏ ସମ୍ପର୍କରେ ଏକ ରିପୋର୍ଟ.
परिसर की संरक्षणा से जुड़े भारत द्वारा लिए गए ठोस कदमों की जानकारी प्रधानमंत्री नरेंद्र मोदी जी देंगे. जनमानस और भूमि के हित में काम करते हुए विकास के मार्ग में बढ़ने पर वह अपना सुझाव देंगे. इंटरनेशनल सोलर अलायंस, प्रकोप निर्वहन से जुड़े व्यवस्था का समाधान, बायोफ्यूल सहयोग, बिग कैट योजना की जानकारी दी जाएगी. ब्राजील में भारत के एम्बेसडर दिनेश भाटिया ने जानकारी दी कि प्रधानमंत्री के स्टेट विजिट के दौरान July 8 4 MOUs पर हस्ताक्षर किए जाएंगे.
एही बैठक परे प्रधानमंत्री ब्रासिलिया गस्तरे जिबे. 57 वर्ष परे प्रथम थर पई भारतर प्रधानमंत्री एही राज्य को गस्त करिबे. ब्राजिल रे अवस्थापित भारतीय राष्ट्रदूत दिनेश भाटिया कहिछंती आसंता काली प्रधानमंत्री को ब्रासिलिया गस्त अवसर रे 4 बुझामणा पत्र स्वाक्षरित हेबो. आतंकवाद कार्यकलाप प्रतिहत करिबा लक्ष्य नै द्विपाक्षिक सहभागिता नै आलोचना एवं केतेक प्रसंग उपरे एही बुझामणा पत्र स्वाक्षरित हेबार कार्यसूची रहिछि. ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଗଣତନ୍ତ୍ରର 3 ପ୍ରମୁଖ ସ୍ତମ୍ଭ ନ୍ୟାୟପାଳିକା, ବିଧାନସଭା ଏବଂ କାର୍ଯ୍ୟପାଳିକା ମଧ୍ୟରେ ସନ୍ତୁଳନ ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି. କେରଳର କୋଚିସ୍ଥିତ ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ଆଡ୍ଭାନ୍ସଡ୍ ଲିଗାଲ୍ ଷ୍ଟଡିଜ୍ର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କ ସହ ମତ ବିନିମୟ ଅବସରରେ ଶ୍ରୀ ଧନକଡ଼ ଏହା କହିଛନ୍ତି. ପ୍ରତ୍ୟେକ ସ୍ତମ୍ଭ ନିଜ ନିଜ କ୍ଷେତ୍ରରେ ସର୍ବୋଚ୍ଚ ଏବଂ ଅନ୍ୟ ସ୍ତମ୍ଭର କାର୍ଯ୍ୟକ୍ଷେତ୍ରରେ ଅନୁପ୍ରବେଶ ଗଣତନ୍ତ୍ର ପାଇଁ ବିପଦ ଆଣିପାରେ ବୋଲି ଶ୍ରୀ ଧନକଡ଼ ଆଶଙ୍କା ପ୍ରକାଶ କରିଛନ୍ତି. ଶାନ୍ତି ଏବଂ ସୌହାର୍ଦ୍ଦପୂର୍ଣ୍ଣ ବିଶ୍ୱ ଗଠନରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ଉପରାଷ୍ଟ୍ରପତି କହିଛନ୍ତି. ସୂଚନାଯୋଗ୍ୟ, ଉପରାଷ୍ଟ୍ରପତି ଶ୍ରୀ ଧନକଡ଼ ଦୁଇଦିନିଆ କେରଳ ଗସ୍ତରେ ଯାଇଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ରେଳବାଇ କ୍ଷେତ୍ରର ବିକାଶ ତ୍ୱରାନ୍ୱିତ ହୋଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି. ବିହାରର ସମସ୍ତିପୁର ଅନ୍ତର୍ଗତ କର୍ପୁରୀ ଗ୍ରାମ ରେଳ ଷ୍ଟେସନ୍ଠାରେ ଏକ ସମାବେଶକୁ ସମ୍ବୋଧନ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଗତ 11 ବର୍ଷ ମଧ୍ୟରେ 33,000 କିଲୋମିଟରରୁ ଅଧିକ ନୂଆ ରେଳ ଲାଇନ୍ ନିର୍ମାଣ କରାଯାଇଛି. ଏନ୍ଡିଏ ଶାସନ ଅମଳରେ ଅତ୍ୟାଧୁନିକ ହାଇସ୍ପିଡ୍ ଟ୍ରେନ୍ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ରେଳବାଇ କ୍ଷେତ୍ରରେ ବିଶେଷ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି. ଅନ୍ୟ ରାଜ୍ୟ ତୁଳନାରେ ବିହାରରେ ଅଧିକ ବନ୍ଦେ ଭାରତ ଟ୍ରେନ୍ ଏବଂ ନମୋ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରୁଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି. ବିହାରରେ ରେଳ କ୍ଷେତ୍ରର ବିକାଶ ପାଇଁ ବଜେଟ୍ରେ 2 ଅଧିକ ପାଣ୍ଠି ଆବଣ୍ଟନ କରାଯାଇଛି. ଏହି ଅବସରରେ ଶ୍ରୀ ବୈଷ୍ଣବ ଯାତ୍ରୀ ପ୍ରତୀକ୍ଷା ହଲ୍ ଏବଂ କର୍ପୁରୀ ଗ୍ରାମ ଷ୍ଟେସନ୍ର ପୁନଃ ବିକଶିତ ପ୍ରବେଶପଥକୁ ଉଦ୍ଘାଟନ କରିଥିଲେ. ଷ୍ଟେସନ୍ର ଉନ୍ନତିକରଣ ଏବଂ 17 କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ସହିତ ନୂତନ ଲେବୁଲ୍ କ୍ରସିଂ ପାଇଁ ମଧ୍ୟ ରେଳମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ. ରାଷ୍ଟ୍ର ନିର୍ମାଣରେ କୃଷକଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି. ଗବେଷଣା କ୍ଷେତ୍ରକୁ ଅଧିକ ବ୍ୟାପକ କରାଯିବା ସହ ଏହାର ନିଷ୍କର୍ଷ ଚାଷ ଜମିରୁ ନିର୍ଣ୍ଣୟ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି. ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ICAR 96ତମ ବାର୍ଷିକ ସାଧାରଣ ବୈଠକରେ ଯୋଗଦେଇ ଶ୍ରୀ ଚୌହାନ ଏହା କହିଛନ୍ତି. କୃଷି କ୍ଷେତ୍ରରେ ନବସୃଜନ, ସ୍ଥାୟୀ ବିକାଶ ଏବଂ କୃଷକ କଲ୍ୟାଣ ଆଧାରିତ ବିଭିନ୍ନ ପ୍ରସଙ୍ଗ ଉପରେ ମନ୍ତ୍ରୀ ଶ୍ରୀ ଚୌହାନ ଆଲୋକପାତ କରିଛନ୍ତି. ଦେଶରେ କଠିନ ପରିଶ୍ରମୀ ଚାଷୀ ଏବଂ ଉର୍ବର ଜମି ରହିଛି। ତେଣୁ ଭବିଷ୍ୟତରେ ଭାରତ ବିଶ୍ୱର ସର୍ବବୃହତ୍ ଖାଦ୍ୟ ଯୋଗାଣକାରୀ ରାଷ୍ଟ୍ରରେ ପରିଣତ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ଉପମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ ଏବଂ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରିମଣ୍ଡଳର ସଦସ୍ୟ ଓ କୃଷି ବୈଜ୍ଞାନିକ ଯୋଗ ଦେଇଥିଲେ। ଆଗାମୀ ଜନଗଣନା କାର୍ଯ୍ୟକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲର ପ୍ରଚଳନ କରାଯିବ। ଜନଗଣନା 2027ର ଉଭୟ ପର୍ଯ୍ୟାୟ ପାଇଁ ଏହା ଉପଲବ୍ଧ ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତର ରେଜିଷ୍ଟ୍ରାର ଜେନେରାଲ୍ ତଥା ଜନଗଣନା କମିଶନର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରଥମ ଥର ପାଇଁ ଦେଶରେ ଡିଜିଟାଲ୍ ଜନଗଣନା ବ୍ୟବସ୍ଥାର ପ୍ରଚଳନ କରାଯିବ। ଇଂରାଜୀ, ହିନ୍ଦୀ ଏବଂ ଆଞ୍ଚଳିକ ଭାଷାରେ ମୋବାଇଲ୍ ଆପ୍ରେ ତଥ୍ୟ ସଂଗ୍ରହ କରିବାର ପଦକ୍ଷେପ ନିଆଯାଇଛି। ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକ ଜନଗଣନା ସମ୍ପର୍କିତ ତଥ୍ୟ ସଂଗ୍ରହ ପାଇଁ ସେମାନଙ୍କ ନିଜସ୍ୱ ମୋବାଇଲ୍ ବ୍ୟବହାର କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି। ଜନଗଣନା 2027 ପାଇଁ ଗତ ମାସରେ ଗେଜେଟ୍ ବିଜ୍ଞପ୍ତି ଜାରି କରାଯାଇଛି। ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସେମାନଙ୍କର ନିଜସ୍ୱ ଗେଜେଟ୍ରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପୁନଃ ପ୍ରକାଶ କରିବା ସହ ଜନଗଣନା ପାଇଁ ନୋଡାଲ୍ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ କୁହାଯାଇଛି। ଇରାକରେ ଏକ ଗୁମ୍ଫା ଖୋଜିବା ସମୟରେ ମିଥେନ୍ ଗ୍ୟାସ୍ ସଂସ୍ପର୍ଶରେ ଆସିବାରୁ 12 ଜଣ ତୁର୍କୀ ସୈନିକଙ୍କର ମୃତ୍ୟୁ ହୋଇଛି। ତୁର୍କୀର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଗତକାଲି ଗୁମ୍ଫାର ସନ୍ଧାନ ଏବଂ ସଫେଇ ଅଭିଯାନ ସମୟରେ ଅତି କମ୍ରେ 19 ଜଣ ସୈନିକ ମିଥେନ୍ ଗ୍ୟାସ୍ର ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ 12 ଜଣ ସୈନିକ ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ, ଗତ 2022 ମେ ମାସରେ ଇରାକରେ କୁର୍ଦିସ୍ତାନ ୱାର୍କର୍ସ ପାର୍ଟିର ଆତଙ୍କବାଦୀଙ୍କ ବିରୁଦ୍ଧରେ ତୁର୍କୀ ସୈନ୍ୟବାହିନୀ ନେତୃତ୍ୱରେ ଏକ ସାମରିକ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ସମୟରେ ଆକ୍ରମଣ ପ୍ରତିଆକ୍ରମଣରେ ତୁର୍କୀର ଜଣେ ସୈନିକଙ୍କର ମୃତ୍ୟୁ ହୋଇଥିଲା। ସେହି ସୈନିକର ମୃତଦେହ ଖୋଜିବା ପାଇଁ ତୁର୍କୀ ସେନା ଇରାକର ଗୁମ୍ଫା ନିକଟରେ ତଲାସୀ ଅଭିଯାନ ଜାରି ରଖିଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ମଣିପୁର କ୍ରମଶଃ ସ୍ୱାଭାବିକତା ଆଡ଼କୁ ଫେରୁଛି ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର କହିଛନ୍ତି। ଅଖିଳ ଭାରତୀୟ ପ୍ରାନ୍ତ ପ୍ରଚାରକ ବୈଠକ ଶେଷ ହେବା ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଆମ୍ବେକର ଏହା କହିଛନ୍ତି। ଗତବର୍ଷ ତୁଳନାରେ ମଣିପୁରରେ ଏବେ ସ୍ୱାଭାବିକତା ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି।
ଦେଶଭରକେ ବିଭିନ୍ନ ପ୍ରାନ୍ତ ସେ ଲୋକ ଆଏ ଥେ, ଉନ୍ହୋନେ ମଣିପୁର ମେ ଯୋ ପ୍ରୟାସ ଚାଲ ରହେ ଉସ୍କି ଭି ଜାନକାରୀ ଦି କି କିସ୍ ତରହ ସେ ୱହାଁ କେ ଅପନେ ସ୍ୱୟଂସେବକ ୱହାଁ ଜଲ୍ଦି ସେ ଜଲ୍ଦି ଶାନ୍ତି ସ୍ଥାପିତ ହୋ ଇସ୍କେ ଲିଏ କୈସେ ପ୍ରୟାସ କର ରହେ ଔର ଉନକେ ଅନୁଭବ ସେ କାଫି ସକାରାତ୍ମକ ବାତେ ସାମନେ ଆଇ ହେ। ଅର୍ଥାତ୍ ପିଛଲେ ବର୍ଷ କି ତୁଳନା ମେ ଅଗର ଦେଖା ଯାଏ ତୋ ନିଶ୍ଚିତ ରୂପ ସେ ଶୁରୁଆତ ହୁଏ ଶାନ୍ତି କି ଔର ହମାରି ଦୃଷ୍ଟି ସେ ଯୋ ଦୋନୋ ତରଫ ସମ୍ବାଦ ହୋ ରହା ହେ ତୋ ଧୀରେ ଧୀରେ ରାସ୍ତେ ନିକଲେଙ୍ଗେ ଇସ୍ସେ।
ତିନିଦିନିଆ ଅଖିଳ ଭାରତୀୟ ପ୍ରାନ୍ତ ପ୍ରଚାରକ ବୈଠକ ମୁଖ୍ୟତଃ 3 ପ୍ରସଙ୍ଗ ଉପରେ କେନ୍ଦ୍ରିତ ଥିଲା ବୋଲି ସେ କହିଛନ୍ତି। ସମସ୍ତ ପ୍ରାନ୍ତ ପ୍ରଚାରକ ସେମାନଙ୍କ ଅଞ୍ଚଳର ପରିସ୍ଥିତି, ଅଭିଜ୍ଞତା ଏବଂ ପ୍ରାନ୍ତୀୟ ସଂଘ ତରଫରୁ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ବୈଠକରେ ମତ ବିନିମୟ କରିଛନ୍ତି। ସମସ୍ତଙ୍କ ପାଇଁ ସୁଲଭ ଏବଂ ସମାନ ସ୍ୱାସ୍ଥ୍ୟସେବା ଦୃଷ୍ଟିକୋଣ ନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି। 1,77,000 ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ୱାସ୍ଥ୍ୟସେବାକୁ ଲୋକଙ୍କର ଅଧିକ ନିକଟତର କରିପାରିଛି। ଇ ସଞ୍ଜୀବନୀ ଏବଂ ଟେଲିମାନସ ଭଳି ପ୍ଲାଟଫର୍ମ ମାଧ୍ୟମରେ ବିଶେଷଜ୍ଞ ଡାକ୍ତରଙ୍କର ପରାମର୍ଶ ତୃଣମୂଳ ସ୍ତରରେ ରୋଗୀଙ୍କ ପାଖରେ ପହଞ୍ଚପାରୁଛି। ଜାତୀୟ ଦୈନିକ ପତ୍ରିକାରେ ପ୍ରକାଶିତ ଏକ ଆଲେଖ୍ୟରେ ଶ୍ରୀ ନଡ୍ଡା କହିଛନ୍ତି, ମିଶନ ଇନ୍ଦ୍ରଧନୁଷ ଅଧୀନରେ 5,46,00,000 ଶିଶୁ ଏବଂ 1,32,00,000 ଗର୍ଭବତୀ ମହିଳାଙ୍କର ଟିକାକରଣ କରାଯାଇଛି। ଭାରତରେ ପ୍ରସବକାଳୀନ ମୃତ୍ୟୁହାର 86% ହ୍ରାସ ପାଇଛି। ବିଶ୍ୱରେ ଏ କ୍ଷେତ୍ରରେ ହୋଇଥିବା ହ୍ରାସ ପରିମାଣର ଏହା 2 ଗୁଣ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଗତ 11 ବର୍ଷ ମଧ୍ୟରେ ଭାରତରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ପାଇଁ ଏକ ଭିତ୍ତି ସ୍ଥାପନ କରାଯାଇଛି। ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ଗରୁଡ଼ ଶୟନ ନୀତି ସହ 3 ରଥରେ ଶ୍ରୀଜୀଉଙ୍କର ଅଧରପଣା ନୀତି ଅନୁଷ୍ଠିତ ହେଉଛି। ରଥ ଉପରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଏହି ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତାର ଅଧର ହାଣ୍ଡି ବିଶିଷ୍ଟ ଲାଉ ତୁମ୍ବ ପରି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣାକୁ ରଥ ଉପରେ ରଖାଯିବା ନେଇ ପ୍ରସ୍ତୁତି ଚାଲିଛି। ପ୍ରତି ରଥରେ 3 ହାଣ୍ଡି ହିସାବରେ 9 ହାଣ୍ଡି ଅଧରପଣା ଭୋଗ କରାଯିବ। ଭୋଗ ହେବା ପରେ ପଣା ହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯିବ। ରଥରେ ଥିବା ପାର୍ଶ୍ୱ ଦେବାଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀଙ୍କୁ ତୃପ୍ତ କରିବା ଲାଗି ଏହି ହାଣ୍ଡି ରଥ ଉପରେ ଭଙ୍ଗାଯିବାର ବିଧି ରହିଛି। ଆସନ୍ତାକାଲି ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ। ବ୍ରିକ୍ ସମ୍ମିଳନୀର ଦ୍ୱିତୀୟ ଦିବସରେ ଆଜି ଅନୁଷ୍ଠିତ ହେବ ପରିବେଶ, କୋପ୍ 30 ଏବଂ ବିଶ୍ୱ ସ୍ୱାସ୍ଥ୍ୟ ଆଧାରିତ ଅଧିବେଶନ। ଗତ 11 ବର୍ଷ ମଧ୍ୟରେ ଦେଶରେ 33,000 କିଲୋମିଟର ଅଧିକ ନୂଆ ରେଳ ଲାଇନ୍ ନିର୍ମାଣ କରାଯାଇଛି କହିଲେ ରେଳମନ୍ତ୍ରୀ। ଆଗାମୀ ଜନଗଣନାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ ହେବ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ। ଇରାକର ଏକ ଗୁମ୍ଫା ତଲାସୀ ସମୟରେ ମିଥେନ୍ ଗ୍ୟାସ୍ ସଂସ୍ପର୍ଶରେ ଆସିବାରୁ 12 ଜଣ ତୁର୍କୀ ସୈନିକଙ୍କର ମୃତ୍ୟୁ ଏବଂ ଶ୍ରୀକ୍ଷେତ୍ର ପୁରୀରେ ରଥାରୂଢ଼ ଶ୍ରୀଜୀଉଙ୍କର ଅନୁଷ୍ଠିତ ହେଉଛି ଅଧରପଣା ନୀତି। ସମ୍ବାଦ ଶେଷ ହେଲା।